ସମରଣୀ ନମସ୍କାର, ମୁଁ 8 ନମ୍ବର ୱାର୍ଡରୁ କହୁଥିଲି, ଗଙ୍ଗା ବସ୍ତି ମମତା ସ୍ତ୍ରୀ। ଆମର ଏଇଠି ଲାଟ୍ରିନ୍ ନଥିବାକୁ ଲାଇନ୍ ନାହିଁ, ରାସ୍ତା ନାହିଁ, ପିଲାମାନେ ପାଠ ପଢ଼ିବାକୁ ଅସୁବିଧା, ଆମେ ବାହାରକୁ ଯାଉଛୁ, ପାଣି କାଦୁଆ ହେଉଛି, ସାପ ବେଙ୍କ ସବୁ ବୁଲୁଛନ୍ତି, ଆମେ ସେଇଠାରେ ବି ରହୁଛୁ। ଆପଣ ଟିକେ ସହଯୋଗ କରିଥିଲେ ଆମକୁ ବହୁତ ବହୁତ ଧନ୍ୟବାଦ ହେଇଛନ୍ତି ଆପଣ। ଏତିକି କହିଛି, ଆପଣଙ୍କୁ ନମସ୍କାର।